नमो भगवते वासुदेवाय। श्रीमद्भागवत अष्टम स्कंध प्रथम अध्याय श्लोक एक। जन लिखा ही जन जन पश्यति पश्यति पश्यन्तं पश्यन्तं चक्षुर्दस्य नारिष्यति नारिष्यति तं भूतनिलयं भूतनिलयं देवं सुपर्णं चक्षुर्दस्य नरिष्यति ଭଗବାନ ଯଦିଓ ନିରନ୍ତର ସମଗ୍ର ବିଶ୍ୱର କାର୍ଯ୍ୟକଳାପ ଦର୍ଶନ କରୁଛନ୍ତି ତଥାପି ତାଙ୍କୁ କେହି ଦର୍ଶନ କରିପାରନ୍ତି ନାହିଁ। କିନ୍ତୁ ତା ବୋଲି ଏପରି ଭାବିବା ଉଚିତ ନୁହେଁ ଯେ ଯେହେତୁ କେହି ତାଙ୍କୁ ଦେଖିପାରନ୍ତି ନାହିଁ ସେ ମଧ୍ୟ କିଛି ଦେଖୁନାହାନ୍ତି, କାରଣ ତାଙ୍କର ଦର୍ଶନ ଶକ୍ତି କେତେବେଳେ ହେଲେ ବିନଷ୍ଟ ହୁଏ ନାହିଁ। ତେଣୁ ସମସ୍ତଙ୍କର କର୍ତ୍ତବ୍ୟ ଜୀବାତ୍ମା ସହିତ ସଫା ରୂପେ ଯିଏ ନିରନ୍ତର ବିରାଜମାନ କରୁଛନ୍ତି ସେହି ପରମାତ୍ମାଙ୍କୁ ଆରାଧନା କରିବା। ମେଳଥରେ ଶ୍ରୀଭଗବାନ କହୁଛନ୍ତି ଯେ ଶ୍ରୀକୃଷ୍ଣଙ୍କର ବନ୍ଦନା କରି ପାଣ୍ଡବମାନଙ୍କର ମାତା ଶ୍ରୀମତୀ କୁନ୍ତିଦେବୀ କହିଲେ ଅଲକ୍ଷ୍ୟଂ ଶିବ ଭୂତାନା ଅନ୍ତର୍ବହି ଅବସ୍ଥିତମ୍। ହେ କୃଷ୍ଣ, ତୁମେ ସମସ୍ତଙ୍କର ଅନ୍ତରରେ ଏବଂ ବାହାରେ ବିରାଜମାନ କରୁଛ, ତଥାପି ନିର୍ବୋଧ ବଦ୍ଧ ଜୀବ ତୁମକୁ ଦେଖିପାରନ୍ତି ନାହିଁ। ଭଗବତ ଗୀତାରେ କୁହାଯାଇଛି ଯେ ଜ୍ଞାନ ଚକ୍ଷୁଷ, ଅର୍ଥାତ୍ ଜ୍ଞାନ ଚକ୍ଷୁ ଦ୍ୱାରା ଭଗବାନଙ୍କୁ ଦର୍ଶନ କରାଯାଏ। ଯିଏ ସେଇ ଜ୍ଞାନ ଚକ୍ଷୁକୁ ଉନ୍ମୋଚିତ କରିଥାନ୍ତି ସେ ହେଉଛନ୍ତି ଗୁରୁଦେବ। ତେଣୁ ଆମେ ସେ ଗୁରୁଦେବଙ୍କୁ ବନ୍ଦନା କରି କହୁ ଏବଂ ଜ୍ଞାନ ତୁମିରାମସ୍ୟ ଜ୍ଞାନ ଚକ୍ଷୁରୋନ୍ମୃତଙ୍ଗ ତସ୍ମିଂ ଶ୍ରୀ ଗୁରୁଦେ ନମଃ। ମୁଁ ଶ୍ରୀ ଗୁରୁଦେବଙ୍କୁ ଶାଶ୍ୱତ ପ୍ରଣତି ନିବେଦନ କରୁଛି ଯିଏ ଜ୍ଞାନ ପ୍ରଦୀପ ଦ୍ୱାରା ମୋର ଅଜ୍ଞାନ ଅନ୍ଧକାର ଚିହ୍ନ ଚକ୍ଷୁ ଉନ୍ମୋଳିତ କରିଛନ୍ତି। ଗୌତମ ତନ୍ତ୍ରରେ କୁହାଯାଇଛି ଶ୍ରୀ ଗୁରୁଦେବଙ୍କର କର୍ତ୍ତବ୍ୟ ହେଉଛି ଶିଷ୍ୟର ଜ୍ଞାନ ଚକ୍ଷୁ ଉନ୍ମୋଳିତ କରିବା। ଯେତେବେଳେ ଶିଷ୍ୟର ଅଜ୍ଞାନ ଅନ୍ଧକାର ଦୂର ହୋଇ ଜ୍ଞାନ ଲୋକ ପ୍ରାପ୍ତ ହୁଏ ସେତେବେଳେ ସେ ସର୍ବତ୍ର ଭଗବାନଙ୍କୁ ଦର୍ଶନ କରିପାରେ। କାରଣ ଭଗବାନ ହିଁ ସର୍ବତ୍ର ବିରାଜମାନ ଅଣ୍ଡାନ୍ତରସ୍ଥ ପ୍ରମାଣ ଜୟାନ୍ତରସ୍ଥମ ଭଗବାନ ବ୍ରହ୍ମାଣ୍ଡ ଭିତରେ ବି ରହିଛନ୍ତି, ସେ ସମସ୍ତଙ୍କ ହୃଦୟ ମଧ୍ୟରେ ମଧ୍ୟ ବିରାଜମାନ କରୁଛନ୍ତି ଏବଂ ସେ ପ୍ରତିଟି ପରିମାଣ ଭିତରେ ମଧ୍ୟ ରହିଛନ୍ତି। ଆମର ପ୍ରକୃତ ଜ୍ଞାନ ନଥିବାରୁ ଆମେ ଭଗବାନଙ୍କୁ ଦର୍ଶନ କରିପାରୁନାହୁଁ, କିନ୍ତୁ ସାମାନ୍ୟ ସୁଚିନ୍ତିତ ବିଚାର ଦ୍ୱାରା ଭଗବାନଙ୍କୁ ସର୍ବତ୍ର ଦର୍ଶନ କରିବା ସମ୍ଭବ ହୋଇପାରିବ। ସେଥିପାଇଁ ଶିକ୍ଷାର ପ୍ରୟୋଜନ ଅଛି। କେବଳ ସୁବିବେଚନା ଦ୍ୱାରା ସବୁଠାରୁ ଅଧପତିତ ବ୍ୟକ୍ତି ମଧ୍ୟ ଭଗବାନଙ୍କର ଉପସ୍ଥିତି ଅନୁଭବ କରିପାରିବେ। ଆମେ ଯଦି ବିଚାର କରିବା ଏହି ବିଶାଳ ସମୁଦ୍ର କାହାର ସମ୍ପତ୍ତି, ଏହି ବିସ୍ତୀର୍ଣ୍ଣ ଭୂଖଣ୍ଡ କାହାର ପ୍ରାଚୁର୍ଯ୍ୟ, ଏ ଆକାଶ କାହାର ସମ୍ପତ୍ତି, କିପରି ନବମଣ୍ଡଳରେ ଅନନ୍ତ କୋଟି ନକ୍ଷତ୍ର ସ୍ୱସ୍ଥାନରେ ସୃଷ୍ଟି ରହିଛନ୍ତି, କିଏ ଏହି ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି, କାହାର ଏହି ଐଶ୍ୱର୍ଯ୍ୟ, ତାହେଲେ ଆମେ ନିଶ୍ଚିନ୍ତ ଭାବେ ଏହି ସିଦ୍ଧାନ୍ତରେ ଉପନୀତ ହୋଇପାରିବା ଯେ ସବୁକିଛିର ଜଣେ କିଏ ମାଲିକ ଅଛନ୍ତି। ଆମେ ଯେତେବେଳେ ବ୍ୟକ୍ତିଗତ ଭାବେ କିମ୍ବା ସମଷ୍ଟିଗତ ଭାବେ ପରିବାର ରାଷ୍ଟ୍ର ରୂପେ କୌଣସି ଭୂଖଣ୍ଡ ଉପରେ ମାଲିକାନା ଦାବି କରୁ, ସେତେବେଳେ ଆମେ ଚିନ୍ତା କରି ଦେଖିବା ଉଚିତ ଯେ ଯଦି ଯେ ସେହି ମାଲିକାନା ଆମେ କିପରି ପାଇଛୁ। ଆମେ ଜନ୍ମ ପୂର୍ବରୁ ସେହି ଭୂଖଣ୍ଡକୁ ଆସିବା ପୂର୍ବରୁ ସେହି ଭୂଖଣ୍ଡ ଥିଲା, ତାହେଲେ ଆମେ ସେଥିରେ ମାଲିକ ହେଲୁ କିପରି। ସେ ବିଚାର ବିବେଚନା ଆମକୁ ବୁଝିବାକୁ ସାହାଯ୍ୟ କରିବ ଯେ ସବୁ କିଛିରେ ଜଣେ ପରମ ମାଲିକ ବା ପରମ ଈଶ୍ୱର ରହିଛନ୍ତି, ସେ ହେଉଛନ୍ତି ଭଗବାନ। ଭଗବାନ ସର୍ବଦା ଜାଗ୍ରତ, ବଦ୍ଧ ଅବସ୍ଥାରେ ଆମେ ସବୁକିଛି ଭୁଲି ଯାଉ କାରଣ ଆମର ଶରୀରରେ ପରିବର୍ତ୍ତନ ହୁଏ, କିନ୍ତୁ ଭଗବାନ ଶରୀରର ଯେହେତୁ ପରିବର୍ତ୍ତନ ହୁଏ ନାହିଁ ତେଣୁ ସେ ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତର ସମସ୍ତ କଥା ମନେ ରଖିପାରନ୍ତି। ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଶ୍ରୀକୃଷ୍ଣ କହିଛନ୍ତି ଇମାମ ଦିବସତ ଯୋଗଂ ପ୍ରତ୍ୟବାନ ଆମ ଅଧ୍ୟୟନ, ଅର୍ଥାତ୍ ଏହି ଭଗବତ ତତ୍ତ୍ୱ ବିଜ୍ଞାନ ଭଗବତ ଗୀତା ମୁଁ ଅନ୍ତତଃ ପକ୍ଷେ 4 କୋଟି ବର୍ଷ ପୂର୍ବରୁ ସୂର୍ଯ୍ୟଦେବଙ୍କୁ କହିଥିଲି। ଅର୍ଜୁନ ଯେତେବେଳେ ଶ୍ରୀକୃଷ୍ଣଙ୍କୁ ପଚାରିଲେ ସେ କିପରି ଏତେ କାଳ ପୂର୍ବର ଘଟଣା ମନେ ରଖିଛନ୍ତି, ସେତେବେଳେ ସେ ଅର୍ଜୁନଙ୍କୁ ଭଗବାନ କହିଥିଲେ ଯେ ଅର୍ଜୁନ ମଧ୍ୟ ସେହି ସମୟରେ ଉପସ୍ଥିତ ଥିଲେ, କାରଣ ଶ୍ରୀକୃଷ୍ଣଙ୍କ ସଫା ହୋଇଥିବାରୁ ଶ୍ରୀକୃଷ୍ଣ ଯେଉଁଟାକୁ ଯାଆନ୍ତି ଅର୍ଜୁନ ମଧ୍ୟ ସେଠାକୁ ଯାଆନ୍ତି। ମାତ୍ର ଅର୍ଜୁନ କ୍ଷୁଦ୍ର ଅଣୁସଦୃଶ ଜୀବାତ୍ମା ହୋଇଥିବାରୁ ସବୁ କଥା ଭୁଲି ଯାଆନ୍ତି, କିନ୍ତୁ ଶ୍ରୀକୃଷ୍ଣ ସବୁ କଥା ସ୍ମରଣ ରଖିପାରନ୍ତି। ତେଣୁ କୁହାଯାଏ ଯେ ଭଗବାନଙ୍କ ସତର୍କ ପର୍ଯ୍ୟବେକ୍ଷଣରେ କେତେବେଳେ ହ୍ରାସ ହୁଏ ନାହିଁ, ସେ ବିଷୟ ଭଗବତ ଗୀତାରେ ମଧ୍ୟ 15:15 ପ୍ରତିପାଦିତ ହୋଇଛି। ସର୍ବସଚାହମ ହୃଦିଶନି ବିଷ୍ଣୁ ମତ ସ୍ମୃତି ଜ୍ଞାନମ ଅପବନ ଚ, ପରମାତ୍ମା ରୂପେ ଭଗବାନ ସର୍ବଦା ସବୁ ଜୀବଙ୍କ ହୃଦୟରେ ବିଦ୍ୟମାନ ଏବଂ ତାଙ୍କ ନିକଟରୁ ହିଁ ସ୍ମୃତି ଜ୍ଞାନ ଏବଂ ବିସ୍ମୃତି ଆସେ। ସେ ବିଷୟ ବର୍ତ୍ତମାନ ଏହି ଶ୍ଳୋକରେ ସୁପର୍ଣ୍ଣ ଅର୍ଥାତ୍ ସଖା ଶବ୍ଦ ଦ୍ୱାରା ସୂଚିତ ହୋଇଛି। ସ୍ୱତଶ୍ୱତ ଉପନିଷଦର 4:6 କୁହାଯାଇଛି ଯେ ଦ୍ୱା ସୁପର୍ଣ୍ଣା ସୁଜା ସଖାୟାଂ ସମାନ ଦୁଃଖ୍ୟଂ ପରିଶସ୍ୱ ଜାତେ, 2 ପକ୍ଷୀ ଗୋଟିଏ ବୃକ୍ଷରେ ବନ୍ଧୁ କରି ବସି ରହିଛନ୍ତି, ସେମାନଙ୍କ ମଧ୍ୟରୁ ଗୋଟିଏ ଗଛର ଫଳ ଖାଉଛି ଏବଂ ଅନ୍ୟ ପକ୍ଷୀଟି କେବଳ ତାକୁ ଦେଖୁଛି। ଦ୍ରଷ୍ଟା ପକ୍ଷୀଟି ସର୍ବଦା ଫଳଭୋଗକାରୀ ପକ୍ଷୀଟିର ସଖା ରୂପେ ତାକୁ ତାର ଇଚ୍ଛା ଅନୁସାରେ କର୍ମ କରିବା ପାଇଁ ସ୍ମୃତି ଦେଉଛନ୍ତି। ଏହିପରି ଭାବରେ ଯଦି ଆମେ ଆମର ଦୈନନ୍ଦିନ ଜୀବନରେ ଭଗବାନ କଥା ବିଚାର କରୁ ତାହେଲେ ଆମେ ତାଙ୍କୁ ଦର୍ଶନ କରିପାରିବା କିମ୍ବା ସର୍ବତ୍ର ତାଙ୍କର ଉପସ୍ଥିତି ଅନ୍ତତଃ ଅନୁଭବ କରିପାରିବା। ଚକ୍ଷୁ ଦର୍ଶନ ଇତ୍ୟାଦି ପଦପଙ୍କ୍ତିର ଅର୍ଥ ହେଉଛି ଯେ ଯଦିଓ ଆମେ ତାଙ୍କୁ ଦେଖିପାରୁନା, ତାର ଅର୍ଥ ଏହା ନୁହେଁ ଯେ ସେ ଆମକୁ ଦେଖିପାରୁନାହାନ୍ତି। କଥା ଏପରି ନୁହେଁ, ସମଗ୍ର ସୃଷ୍ଟି ଯେତେବେଳେ ଲୟ ହୋଇଯାଏ ସେତେବେଳେ ତାଙ୍କର ବା ଭଗବାନଙ୍କର ମୃତ୍ୟୁ ହୋଇଯାଏ। ଏହି ପ୍ରସଙ୍ଗରେ ଦୃଷ୍ଟାନ୍ତ ଦିଆଯାଉଛି ଯେ ସୂର୍ଯ୍ୟ ଯେତେବେଳେ ଉପସ୍ଥିତ ଥାଆନ୍ତି ସେତେବେଳେ ସୂର୍ଯ୍ୟକିରଣ ମଧ୍ୟ ଉପସ୍ଥିତ ଥାଏ, ତାଙ୍କୁ ଦେଖାଯାଇ ନପାରିଲେ ମଧ୍ୟ ତାଙ୍କର ଅସ୍ତିତ୍ୱ ଅକ୍ଷୁର୍ଣ୍ଣ ଥାଏ। ସୂର୍ଯ୍ୟ ଥାଆନ୍ତି କିନ୍ତୁ ଆମେ ତାଙ୍କୁ ଦେଖିପାରୁନା। ସେହିପରି ଯଦିଓ ଆମେ ଆମର ବର୍ତ୍ତମାନ ଅଜ୍ଞାନ ଅନ୍ଧକାର ଆଚ୍ଛନ୍ନ ଅବସ୍ଥାରେ ଭଗବାନଙ୍କୁ ଦେଖିପାରୁନା, ତଥାପି ସେ ସବୁବେଳେ ରହିଛନ୍ତି ଏବଂ ସେ ସର୍ବଦା ଆମର କାର୍ଯ୍ୟକଳାପ ଦର୍ଶନ କରୁଛନ୍ତି। ପରମାତ୍ମା ରୂପରେ ସେ ସାକ୍ଷୀ ଏବଂ ଉପଦେଷ୍ଟା ଅନନ୍ତାଚ। ତେଣୁ ସେ ଶିବଦେବଙ୍କ ଉପଦେଶ ଅନୁସରଣ କରିବା ଦ୍ୱାରା ଏବଂ ପ୍ରାମାଣିକ ଶାସ୍ତ୍ର ଆଦି ଅଧ୍ୟୟନ ଦ୍ୱାରା ଆମେ ଉପଲବ୍ଧି କରିପାରିବା ଯେ ଭଗବାନ ଆମ ସମ୍ମୁଖରେ ଉପସ୍ଥିତ ରହିଛନ୍ତି ଏବଂ ତାଙ୍କୁ ଦର୍ଶନ କରିବା ଭଳି ଚକ୍ଷୁ ଆମର ନଥିଲେ ମଧ୍ୟ ସେ ସବୁକିଛି ଦର୍ଶନ କରୁଛନ୍ତି। ତେଣୁ ଆଜି ଚୈତ୍ର ଶୁକ୍ଳ ଦଶମୀ ତିଥି ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ବିବାହ ହୋଇଥିଲେ ତା ପରଦିନ ଆଜି ହେଉଛି ଯେମିତି ନନ୍ଦ ଉତ୍ସବ ଆମର ଜନ୍ମାଷ୍ଟମୀ ପାଳନ କରାଯାଏ ଯେଉଁଟାକି ଶ୍ରୀ ପ୍ରଭୁପାଦ ମହାରାଜଙ୍କର ବିବାହ ଦିବସ ସେଭଳି ଆଜି ଦଶରଥ ଉତ୍ସବ। କିନ୍ତୁ ଉତ୍ସବ ପାଳନ କରିବା ପାଇଁ ଆମର ଭକ୍ତମାନେ ସବୁ ଆଉ କେହି ନାହାନ୍ତି। ଯାହା ହଉ ଭଗବାନ ରାମଚନ୍ଦ୍ର ରହିଛନ୍ତି ବନବାସରେ ଅଛନ୍ତି ମହାରାଜ କହିଥିଲେ ଗତକାଲି ମହାରାଜ କହୁଥିଲେ ବନବାସରେ ଅଛନ୍ତି ଅଯୋଧ୍ୟା ଫେରିଲେ ଫେରିଲେ ତାଙ୍କୁ ସ୍ୱାଗତ କରାଯିବ। ଭଗବାନ ରାମଚନ୍ଦ୍ର ତାଙ୍କର ଲୀଳା ସବୁଠାରେ ଅଛନ୍ତି ତାଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି। ଭଗବାନ ରାମଚନ୍ଦ୍ର ଯେ କେବଳ ଏଇ ମନ୍ଦିରରେ ଅଛନ୍ତି ତା ନୁହେଁ ସବୁଠାରେ ବିରାଜମାନ। ଏ ଅଷ୍ଟମ ସ୍କନ୍ଧରେ ଏ ସ୍କନ୍ଧ ହେଉଛି ମନ୍ୱନ୍ତର ସବୁ ମନୁ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ମନୁ ଆସନ୍ତି ଏ ପ୍ରଥମ ମନୁଙ୍କ କଥା କୁହାଯାଉଛି। ଆଗରୁ କୁହାଯାଇଛି ମନୁଙ୍କ ବିଷୟରେ କୁହାଯାଇଛି ତାଙ୍କ ପୁତ୍ର ପ୍ରଥମ ମନୁ ଯେ ସ୍ୱୟଂଭୁ ମନୁ ଇଏ ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି ଭାଗବତ ଏକାଦଶ ସ୍କନ୍ଧ 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ମନୁଷ୍ୟାଣା ସ୍ୱୟଂଭୁବହମ ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ସ୍ୱୟଂଭୁବ ସ୍ତ୍ରୀଣାମ ଶତ୍ରୁପା ସ୍ତ୍ରୀମାନଙ୍କ ଭିତରେ ମୁଁ ହେଉଛି ଶତ୍ରୁପା ଇଏ ହେଉଛି ପ୍ରଥମ ମନୁ ଏବଂ ତାଙ୍କର ତାଙ୍କଠାରୁ ଆମେ ଆସିଛେ ସେଥିପାଇଁ ଆମ ମନୁଷ୍ୟ ନାମ ହେଇଛି ମନୁଙ୍କ ଠାରୁ ଆମେ ଆସିଛେ। ତେଣୁ ଏଇ ଯେଉଁ ସ୍ୱୟଂଭୁବ ମନୁ ତାଙ୍କର ଯେଉଁ ପରିବାର ଲୋକ ଥିଲେ ବଂଶ ପରମ୍ପରାରେ ଯେଉଁମାନେ ଆସିଛନ୍ତି ବିଶେଷ ଭାବରେ ତାଙ୍କର 3 କନ୍ୟା ଏବଂ 2 ପୁତ୍ର ଦେବହୂତିଙ୍କ ବିଷୟରେ ପ୍ରଥମେ ବର୍ଣ୍ଣନା କରାଗଲା ତୃତୀୟ ସ୍କନ୍ଧରେ ଦେବହୂତିଙ୍କ ବିଷୟରେ ବର୍ଣ୍ଣନା କରାଗଲା ତାପରେ ଆକୃତି ଏବଂ ପ୍ରସୂତିଙ୍କ ବିଷୟରେ ବର୍ଣ୍ଣନା କରାଗଲା ଏବଂ ତାପରେ ତାଙ୍କର ଯେଉଁ ପୁତ୍ର କନିଷ୍ଠ ପୁତ୍ର ବିଷୟରେ ପ୍ରଥମେ ବର୍ଣ୍ଣନା କରାଗଲା ସେ ହେଉଛନ୍ତି ଉତ୍ତମ ପାଗ କାହିଁକି ନା ତାଙ୍କର ଜ୍ୟେଷ୍ଠ ପୁତ୍ର ପ୍ରିୟବ୍ରତ ସେ ଚାହୁଁନଥିଲେ ସଂସାର କରିବା ପାଇଁ ତେଣୁ ଉତ୍ତାନପାଦଙ୍କ ବିଷୟରେ ବର୍ଣ୍ଣନା କରିବା ସମୟରେ ଧ୍ରୁବ ମହାରାଜଙ୍କ କଥା ଆସିଲା ଚତୁର୍ଥ ସ୍କନ୍ଧରେ ଧ୍ରୁବ ମହାରାଜଙ୍କ କଥା ଆସିଲା ତେଣୁ ତାପରେ ପଞ୍ଚମ ସ୍କନ୍ଧରେ ପ୍ରିୟବ୍ରତଙ୍କ କଥା ଆସିଲା କାହିଁକି ନା ଉତ୍ତାନପାଦଙ୍କ ବଂଶ ପରେ ମାନେ ଅନୁରୋଧ କରାଗଲା ପ୍ରିୟବ୍ରତଙ୍କୁ ସ୍ୱାଙ୍ଗମନୁ ତାଙ୍କୁ ଅନୁରୋଧ କଲେ ତୁମେ ରାଜ୍ୟ ଶାସନ ଗ୍ରହଣ କର ସଂସାରରେ ପ୍ରବେଶ କର କିନ୍ତୁ ସେ ଚାହୁଁନଥିଲେ। ପ୍ରିୟବ୍ରତଙ୍କର ଗୁରୁ ହେଉଛନ୍ତି ନାରଦ ମୁନି ନାରଦ ମୁନି କହିଛନ୍ତି ଯେ ସଂସାର ନିତ୍ୟ ସଂସାରରେ ଆବଶ୍ୟକତା ନାହିଁ ବୈରାଗ୍ୟ ଗ୍ରହଣ କରିବା କଥା ପ୍ରଭୃତିରେ ଏସା ଭୂତାନା ନିବୃତ୍ତି ମହାଫଳ ସମସ୍ତେ ପ୍ରଭୃତି ମାର୍ଗରେ ଅଛନ୍ତି ଚାରି ବର୍ଣ୍ଣ ଚାରି ଆଶ୍ରମ ଯେଉଁ ରହିଛି ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ ସେହିଭଳି ଭାବରେ ଚାରି ଆଶ୍ରମ ମଧ୍ୟ ଚାରି ବର୍ଣ୍ଣ ବି ରହିଛି ତେଣୁ ଏହାର ଉଦ୍ଦେଶ୍ୟ ହେଉଛି କେମିତି ଜଣେ ନିବୃତ୍ତି ମାର୍ଗକୁ ଆସିବ ତେଣୁ ଜଣେ ଯଦି ସିଧାସଳଖ ନିବୃତ୍ତି ମାର୍ଗକୁ ଯିବେ ତାହେଲେ ତାଙ୍କ ପ୍ରବୃତ୍ତି ମାର୍ଗର ଆବଶ୍ୟକତା କ'ଣ ତେଣୁ ପ୍ରିୟବ୍ରତ ଚାହୁଁନଥିଲେ ସଂସାରରେ ଆସିବା ପାଇଁ ସଂସାର ଗ୍ରହଣ କରିବା ପାଇଁ ସ୍ତ୍ରୀ ଗ୍ରହଣ କରିବା ପାଇଁ କିନ୍ତୁ ବ୍ରହ୍ମା ସେ ତାଙ୍କୁ ଉପଦେଶ ଦେଇଛନ୍ତି ତେଣୁ ତାଙ୍କର ବଂଶପର ପରମ୍ପରା ବର୍ଣ୍ଣନା କରାଗଲା ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଗଲା ତେଣୁ ଏହିଭଳି ଭାବରେ କଥା ପର୍ଯ୍ୟାୟରେ ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଉଛି ତେଣୁ ମନ୍ୱନ୍ତର ବିଷୟରେ ଯେଉଁ ବର୍ଣ୍ଣନା କରାଯାଉଛି ପ୍ରଥମରୁ ବର୍ଣ୍ଣନା କରାଯିବ ପ୍ରଥମ ବର୍ଷରେ ସ୍ୱୟଂଭୁବ ମନୁ ତେଣୁ ସ୍ୱୟଂଭୁବ ମନୁ ଏହି ପ୍ରଜା ସୃଷ୍ଟି କରିସାରିଲା ପରେ ମଧ୍ୟ ସେ ସ୍ୱୟଂଭୁବ ମନୁଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଏତେ ଉନ୍ନତ ସେ ଥିଲେ ଭଗବାନର ବିଭୂତି ଏବଂ ଭଗବାନ ଭକ୍ତ ମଧ୍ୟ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସ ଏବ ସ୍ୱାନ୍ତରଂ ନିନ୍ନେ ଯୋଗାନାମ ଏକ ସତ୍ୟତମ ଗୋଟିଏ ମନୁଙ୍କର ଆୟୁଷ କେତେ ଏକ ସ୍ତରୀ ଦିବ୍ୟ ଯୁଗ ଗୋଟିଏ ଦିବ୍ୟ ଯୁଗ ହେଉଛି କେତେ? କଳି ଯୁଗର ପରିମାଣ ହେଉଛି 4,32,000 ବର୍ଷ। ତାର ଦୁଇ ଗୁଣ ହେଉଛି ଦ୍ୱାପରର ପରିମାଣ 8,64,000 ବର୍ଷ। କଳି ଯୁଗର ତିନି ଗୁଣ ତ୍ରେତୟା ଯୁଗର ପରିମାଣ 12,96,000 ବର୍ଷ। କଳି ଯୁଗର ଚାରି ଗୁଣ ସତ୍ୟଯୁଗର ପରିମାଣ 17,28,000 ବର୍ଷ। ତେଣୁ ସତ୍ୟ ତୃତୀୟା ଦ୍ୱାପର କଳି ମିଶିଲେ ହେବ 43,20,000 ବର୍ଷ। ଏ ଗୋଟିଏ ଦିବ୍ୟ ଯୁଗ। ଏହିଭଳି ଭାବରେ ରାତି ରହିଛି, ଏହିଭଳି ଭାବରେ 71 ଦିବ୍ୟ ଯୁଗ ହେଲେ 71 ଦିବ୍ୟ ଯୁଗରେ ଗୋଟିଏ ମନଙ୍କର ଆୟୁଷ ଶେଷ ହେବ। ସେଭଳି ଭାବରେ ସ୍ୱାଇଁବାବୁମାନେ ମଧ୍ୟ 71 ଦିବ୍ୟ ଯୁଗ ଏଇଟା ରହିଥିଲେ। ଏବଂ ତାଙ୍କର ବିଶେଷତା ହେଉଛି ସେ ତାଙ୍କର ପୂର୍ଣ୍ଣ ଜୀବନ 71 ଦିବ୍ୟ ଯୁଗ ଭଗବାନଙ୍କର ବାସୁଦେବ ପ୍ରସଙ୍ଗେନ ଭଗବାନଙ୍କ ପ୍ରସଙ୍ଗ ଭଗବାନଙ୍କ ସଙ୍ଗରେ ଭଗବାନଙ୍କ କଥା ଭଗବାନଙ୍କ ନାମ ରୂପଗୁଣ ଲୀଳା ଇତ୍ୟାଦିରେ ବିତେଇ ଦେଲେ ବାସୁଦେବ ପ୍ରସଙ୍ଗେନ। ତେଣୁ ଯେଉଁମାନେ ଭଗବାନ କଥାରେ ଶୁଣି ବିତାନ୍ତି ସେମାନେ ଆଉ ତ୍ରିତାବରେ ଦଗ୍ଧୀଭୂତ ହୁଅନ୍ତି ନାହିଁ। ତେଣୁ ମନୁ ସେଭଳି ଭାବରେ ସୈବ ସ୍ୱାତନ ନିନି ଯୁଗାନାମ ଏକଶତୀତମ ବାସୁଦେବ ପ୍ରସଙ୍ଗେନ ଭଗବାନ କଥାରେ ସେ ବିଷୟ ଦେଲେ ତେଣୁ ସେ ଆଉ ତ୍ରିତାବରେ ଦଗ୍ଧୀଭୂତ ହେଲେ ନାହିଁ ଏଭଳି କୁହାଯାଏ। ତାଗୁର ତୃତୀୟ ସ୍ଥାନରେ ବର୍ଣ୍ଣନା କରାଯାଏ। ତେଣୁ ସେ ତାଙ୍କର ପ୍ରଜା ସୃଷ୍ଟି କଲା ପରେ ତାପରେ ସେ ଆସି ଭଗବାନଙ୍କର ଆରାଧନା କରୁଛନ୍ତି। ଏସବୁ ବିଭିନ୍ନ ମନ୍ତ୍ର ମାଧ୍ୟମରେ ଯେଉଁ ବର୍ଣ୍ଣନା କରାଯାଉଛି ଏସବୁ ଉପନିଷଦର ମନ୍ତ୍ର ବେଦ ଉପନିଷଦ ଏସବୁ ହେଉଛି ଶ୍ରୁତି ବୋଲି କୁହାଯାଉଛି। କେବଳ ଶୁଣିକିରି ମନେ ରଖୁଥିଲେ, ସେତେବେଳେ କୌଣସି ଶାସ୍ତ୍ର ନଥିଲା। କେଉଁ ସମୟର କଥା? ସତ୍ୟଯୁଗ ତ୍ରେତା ଯୁଗ ଏବଂ ଦ୍ୱାପର ଯୁଗ ପର୍ଯ୍ୟନ୍ତ କୌଣସି ଲିଖିତ ନଥିଲା, ଶାସ୍ତ୍ର କିଛି ରଚନା କରାଯାଇନଥିଲା। ଏସବୁ ଶୁଣିକିରି ମନେ ରଖୁଥିଲେ, ସେତେବେଳେ ସେହିଭଳି ଭାବରେ ପ୍ରଖର ସ୍ମୃତି ଶକ୍ତି ଥିଲା, କେବଳ ଶୁଣିକିରି ମନେ ରଖୁଥିଲେ। ଏବଂ କଳି ଯୁଗରେ ମଧ୍ୟ ଯଦିଓ ବ୍ୟାସରେ ରଚନା କଲେ ଶାସ୍ତ୍ର ଏବଂ ସେ ଶାସ୍ତ୍ର ପାଠ କଲେ ତାଙ୍କ ମଧ୍ୟ ସବୁ ମନେ ରଖି ଯାଉଥିଲା, ବହି ଶାସ୍ତ୍ର ବହି ନ ଦେଖି ମଧ୍ୟ ସେ ମନେ ରଖିପାରୁଥିଲେ, ଏତେ ତାଙ୍କର ସ୍ମରଣ ଶକ୍ତି ଥିଲା। କିନ୍ତୁ ଯେହେତୁ କଳି ଯୁଗର ଲୋକମାନଙ୍କର କେବଳ ସ୍ମୃତି ଶକ୍ତି କମିବ ନାହିଁ, 8 ଜିନିଷ କମି କମି ଚାଲିବ। ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯଥାସ୍ଥାନ ଦିନମ ଧର୍ମ ସତ୍ୟମ ଶୌଚମ କ୍ଷମା ଦୟା କାଳୀନ ବର୍ଣ୍ଣ ରାଜନ ନକ୍ଷତି ଆୟୁ ବଳ ସ୍ମୃତି। ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବଳ ଏବଂ ସ୍ମୃତି ଏ 8 କମି କମି ଯାଉଛି, ପ୍ରତିଦିନ କମି କମି ଯାଉଛି। ତେଣୁ ଯେତିକି ଏସବୁ କମି କମି ଯାଉଛି ସେତିକି କଳି ଯୁଗର ଦୋଷ ବଢ଼ି ବଢ଼ିକା ଯାଉଛି, ସମୁଦ୍ର ବଢ଼ି ବଢ଼ିକା ଯାଉଛି। ଏ ଧର୍ମ ରୂପକ ସମୁଦ୍ର କମି କମି ଯାଉଛି, ଅଧର୍ମ ରୂପକ ସମୁଦ୍ର ବଢ଼ି ବଢ଼ିକା ଯାଉଛି। ଯାହା ହଉ ସ୍ୱାଇଁବାବୁମାନେ ଭଗବାନଙ୍କୁ ଆରାଧନା କରୁଛନ୍ତି। ତେଣୁ ଉପନିଷଦରେ ଏସବୁ ଭଗବାନଙ୍କର ସବୁ ବର୍ଣ୍ଣନା କରାଯାଇଛି। ସାଧାରଣତଃ ଭଗବାନଙ୍କର ବର୍ଣ୍ଣନା ଯେଉଁ କରାଯାଇଛି ଉପନିଷଦରେ ତାଙ୍କର ନିରାକାର ପ୍ରତିଟିକୁ ବିଷୟରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ଆକାର ନାହିଁ। ତେଣୁ ଉପନିଷଦ ଯେଉଁମାନେ ପାଠ କରନ୍ତି ସେମାନେ ଭାବନ୍ତି ଭଗବାନ କୌଣସି ଆକାର ନାହିଁ। ବ୍ରହ୍ମ ଏ ବ୍ରହ୍ମ ଜ୍ଞାନ ହେଉଛି ପ୍ରାଥମିକ ଜ୍ଞାନ, ଭଗବତ ସମ୍ବନ୍ଧ ଜ୍ଞାନ ଯେଉଁ ଅଦ୍ୱୈତ ଜ୍ଞାନ ବୋଲି କୁହାଯାଉଛି, ପ୍ରାଥମିକ ଜ୍ଞାନ ହେଉଛି ବ୍ରହ୍ମ ଜ୍ଞାନ। ବ୍ରହ୍ମ କହିଲେ ଭଗବାନଙ୍କର ଶରୀରର ଅଙ୍ଗ ଜ୍ୟୋତି। ତେଣୁ ଏଇ ଯେଉଁ ଆଲୋକ ଯେଉଁମାନେ ଦେଖନ୍ତି ସେମାନେ ଭାବନ୍ତି ଆଉ କୌଣସି ରୂପ ନାହିଁ, ସେ ଖାଲି ଆଲୋକ ଜ୍ୟୋତି ବ୍ରହ୍ମ ଜ୍ୟୋତି ଏତିକି ସେମାନେ ଭାବନ୍ତି, ଆଉ ଉର୍ଦ୍ଧକୁ ସେମାନେ ଯାଇପାରନ୍ତି ନାହିଁ, କାରଣ ସେମାନେ ଜ୍ଞାନ ମାଧ୍ୟମରେ ଅଗ୍ରସର ହୁଅନ୍ତି। ଉପନିଷଦର ଜ୍ଞାନ ପ୍ରାପ୍ତ ହେଲେ ଏ ଜ୍ଞାନ ମାଧ୍ୟମରେ ଜଣେ ଭଗବାନଙ୍କର ଗୋଟେ ରୂପ ଅଛି ସେ ରୂପକୁ ଜାଣିପାରିବେ ନାହିଁ। ଭଗବାନ ବ୍ରହ୍ମ ବିଷୟରେ ବର୍ଣ୍ଣନା କରାଯାଉଛି, ବ୍ରହ୍ମ ବିଷୟରେ ଭଗବାନ ସବୁଠାରେ ବିଦ୍ୟମାନ, ପରମାତ୍ମା ରୂପରେ ମଧ୍ୟ ଭଗବାନ ସବୁଠାରେ ବିଦ୍ୟମାନ ଏବଂ ଭଗବାନ ରୂପରେ ମଧ୍ୟ ଭଗବାନ ସବୁଠାରେ ବିଦ୍ୟମାନ। କିନ୍ତୁ ଯିଏ ଯେଉଁଭଳି ଭାବରେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେ ସେଇଭଳି ଭାବରେ ଦର୍ଶନ କରୁଛନ୍ତି। जो मैंने ज्ञान मार्ग अग्रसर होती भगवान को दुख दर्शन करें ना कि ब्रह्म को दर्शन ब्रह्म को विषय अनुभव करेंगे। तेणु ये जो श्लोक कह उपनिषद मंत्र कि ब्रह्म मध्यम जहाँ उन्नति कले सी मत भगवान को दर्शन करें भगवान सबुट अच्छा किंतु से देखापे आम चक्षु जदि थी ये चक्षु सहाय भगवान दर्शन करें ब्रह्म तो दर्शन करें परमात्मा भगवान क्या कौन कह ब्रह्म जदि सब अच्छा परमात्मा सबुट अच्छा एवं भगवान मैंने सबुट अच्छा तेणुक आमको शिक्षा कर भगवान ये रूप देख भगवान रामचंद्र रूप दर्शन कर यही मध्यम आम आस्ते आस्ते उन्नति करवा ज्ञान जो रही भगवान विश्व रूप देखले तो कौन समस्त देख पारे कि अर्जुन भी देख पार ना तेणु भगवान कहले अर्जुन न तो मैं चक्ष दस्ट मान नहीं सो चक्षुषा तुम ये चक्षुषा तुम ये विश्व रूप देखिपर ना तेणु दिव्यम ददामि इति चक्षु पश्यमि जुगमेश्वरम् मुझे दिव्य चक्षु प्रदान करो चक्षु रही चक्षु हूँ प्राकृत चक्षु प्राकृत चक्षु साहब प्राकृत इंद्रिय साकृत विषय ज्ञान प्राप्त हो पारना भगवान सब अप्राकृत ब्रह्म परमात्मा भगवान ये सब किसी अप्राकृत से शास्त्र कह अतः श्रीकृष्ण नामादि न भवे ग्राह्य इंद्रिय भगवान नाम रूप गुण लीला इत्यादि आमर ये प्राकृत इंद्रिय मान सहारे आम उपलब्धि करें अतः श्रीकृष्ण नाम ये अथ ये कंक्लूजन शास्त्र सिद्धांत होता आम भगवान नाम रूप गुण लीला इत्यादि आम भौतिक इंद्रिय मान सहारे उपलब्धि करें तेणु जब जन कहे उपलब्धि करें तो कहीं चेष्टा कर ना ना पार केमी हम ना सेवन कहीं जीवा दो इंद्रिय मान जो आम सेवा करवा भगवान सेवार लगे से भगवान स्वयं स्मृति हम भगवान निजे स्फूरित हे अंधकार रात्रि आम जब कह सूर्य को देखा जिते चेषा कर देखिपर ना सूर्य उदय हेले दिवस हेले सूर्य किरण से आम सूर्य को देखिपर से भाव भगवान जो आपको कृपा करेंगे से दर्शन करें भगवान जब सब अच्छा आम जब समय देखु रामचंद्र को देखु कौन असुविधा आम देख ना ना भगवान तो आम देखिपर ना भक्ति सब सुखा को कहती कारण आम प्राकृत इंद्रिय ना प्राकृत इंद्रिय मान कर भगवान अप्राकृत विषय आम जापर ना से कौन देखती भगवान रूप देखले शास्त्र वर्णना कर देखिए ये अर्चे विष्णु शिलाधी ये अर्चा विग्रह ये कौती या शिला चिंता करेंगे कौ काठ आठ प्रकार मूर्ति रही तेणु से मूर्ति देखे ये ओ यहाँ राजस्थान पथर रही भगवान अच्छा से जानपर ना कि से इंद्रिय मान द्वारा आम जो भगवान सेवा करवा सेवन के जीवाद आम जिते इंद्रिय अच्छा भितर जीवा इंद्रियटा हूँ बहुत गुरुत्वपूर्ण कारण सब इंद्रिय मैंने गोटे गोटे काम करती कि ये जो जीवा इंद्रिय ये दीटा कार्य कर कर्मेन्द्रिय जीव एवं ज्ञानेन्द्रिय जीव चक्षु ये केवल ज्ञानेन्द्रिय केवल दर्शन कर दुईटा चक्षु देखिए भगवान जो गोटे कार्य करा कर्ण ये गोटे ज्ञानेन्द्रिय दुईट कर्ण रही कि गोटे कार्य हो केवल श्रवण करवा कि जीवा गोटे एवं इंद्रिय गोटे इंद्रिय कि तार दुईटा कार्य रही कथा कह रस आस्वादन कर रस आस्वादन मध्यम से ज्ञानेन्द्रिय कार्य करती कथा कहम से कर्मेन्द्रिय कार्य कर तेणु यही जीवा को यदि आप से भक्त ठाकुर कहे तार मध्य जिहाति लोगम है सुदमति जाय ब्राह्मण कुणमान योगी। ये जिहा होती बहुत गुरुत्वपूर्ण ताके जैसा कठिन संसार जिहा को जय करवा बहुत कष्ट। जिहा को जन जब जय कर दिव तब सब इंद्र को जय कर दिव जिहा को जय जय कर दिव केमे जय करवा ना सेवन होके जिहा दो भगवान सेवारे जीवा को निजुक्त करवा सब इंद्रिय को निजुक्त करुचे कि जीवा इंद्रिय हूँ बहुत गुरुत्वपूर्ण। तेणु जो आम कथा कहवा भगवान कथा कहवा भगवान कथा जानने भगवान नाम नवा हरे कृष्णा 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 हरे 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 राम 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 हरे भगवान का नाम नवा। जो मैंने जीवारे भगवान कथा कह सुनी भगवान नाम जानी ना भगवान कहले तुम मौन रु मौनी बिल्कुल ये गोटे मन संयम तपस्या सप्तश अध्याय वर्णना कर मन तपस्या ना बाक संयम इत्यादि मौन रहा ये गोटे तपस्या आम कथा कही पारे ना जो अन्य कथा कह ग्राम्य कथा प्रेरणा दे आम जब भगवान कथा न कह ग्राम कथा ही कहवा जीवार कह रही बेग रही जीवा बेगम बात बेगम जब कह तेणु ये बेगटा जब आम नियंत्रण नक ये आमको नरकूक नहीं कहन जे जिहा सती दादुर एक शुद्ध न चोप गायत्री हृदय गाथा जिहा मध्यम ये हूँ दादुर एक दार्जिलिंग कहले बेंगर जीवा सहित तुलना कर बेंग बर्षा दिन कटकट कर कटकट कले तार जे खाद्य तार जम जमराज जानवे सर्प महाराज जानवे ये मोर ये खाद्य रही से खाइबे तेनाली भाव में आम जीवा पाई भगवान कथा कहू ना तो आमको मृत्यु रूप सर्प ग्रास कर जीवार आउ गोटे कार्य हूँ रसना जो खाद्य ग्रहण कर टेस्ट तेणु ये जो खाद्य ग्रहण करवा अने सब खाद्य खाइबा द्वारा कौन हो भुंजन जेतु अगम पापा जे पचुति आत्मकारणा जो खाद्य भगवान को अर्पण करा से पाप ही भोजन कर पाप मध्यम जो पाप खाद्य खाई आम भगवान कौन दर्शन कर जापर तेणु सब इंद्रिय मान अवस्था ये भाव में तेणु जीवा इंद्रिय जो आम सेवा आरंभ करवा अन्य इंद्रिय मैंने सब से भाव भगवान सेवार रत रही तेनाली मध्यम आम भगवान देखा शक्ति आम ना भगवान से शक्ति प्रदान करेंगे जमी अर्जुन कहले दिव्यम ददामी के चक्षु मुझे दिव्य चक्षु प्रदान कर प्रभात नारायण जो कहते गोटे उदाहरण दिखती से समय समय रेडियो जुग था से समय टेलीविजन ये सब ना तेना से रेडियो गोटे उदाहरण देखिए रेडियोटा खराब हो गला किंतु कौन टी खराब होगा आम जानपर ना खोलिक जानपर ना मेसीन देखिए जानपर किंतु तार जो मेकानिक ना से जान खराब अच्छे तेज सजा से भाव आम जो चक्षु रही ये चक्षुटा परिवर्तन हेनी गोटे अलग चक्षु दिया हम कौन ना से चक्षु से शक्ति प्रदान कर दिव्यता प्रदान कर दिव्यम ददामी मुझे दौर प्रदान करदामी चक्षु दिव्य चक्षु प्रदान करो चक्षु प्राप्त होते संजय जो मैंने उन्नत भक्त से चक्षु प्राप्त होती तेणु संजय भगवद गीतार अंतिम कहले से कथा दे व्यास प्रसादा श्रुतवा एतद् गुह्यम् अहम् परम योगम जवसरा कृष्णा साक्षात कथयत स्वयं व्यास कृपा प्राप्त हेले से दिव्य चक्षु से प्राप्त हेले एवं दिव्य चक्षु सहायता रे जदु से रही दिल्ली में हस्तिनापुर रही कुरुक्षेत्र कौन हो देश माइल के दूर रही से देखिपे घर से रही राजप्रसाद रही से देखिपे ये भगवान कले दस दिन तरल घटना कहते ସେତେବେଳେ ଦଶ ଦିନ ହେଇଗଲାଣି, ଯେତେବେଳେ ସନ୍ଦେହରେ କଥା କହିଲେ ଭଗବତ ଗୀତା ଏ ପ୍ରଶ୍ନ ପଚାରିଲେ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେଦା ଦୁର୍ସଭା ମାମକା ପାଣ୍ଡବା ଶୈବ କିମ କୁର୍ବତ ସନ୍ଦେହ ଅତୀତ କାଳରେ କୁହାଯାଇଛି କ'ଣ କଲେ ମାନେ ସରିଗଲାଣି ସେତେବେଳେ କେତେଦିନ ହେଇଗଲାଣି। ତେଣୁ ଏ ଦର୍ଶନ ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ ଦର୍ଶନ କରିହେବ ଏଇଠି କହିଲେ ଯଶ ଜଂ ପଶ୍ୟତି ନ ପଶ୍ୟନ୍ତମ୍ ସେ ସମସ୍ତେ ଦେଖୁଛନ୍ତି ତାଙ୍କ ଚକ୍ଷୁରେ ସେ ଶକ୍ତି ରହିଛି କିନ୍ତୁ ଆମର ସେ ଚକ୍ଷୁରେ ଶକ୍ତି ନାହିଁ ନ ପଶ୍ୟନ୍ତମ୍ ଏବଂ ଚକ୍ଷୁ ଯଶ ନ ଦିଶ୍ୟତି ତାଙ୍କର ଚକ୍ଷୁର ଶକ୍ତି କେବଳ ହ୍ରାସ ପାଇବ ନାହିଁ ଅତୀତ ଦେଖିପାରିବେ ଆମେ ଚକ୍ଷୁଶାଳୀ କେବଳ ବର୍ତ୍ତମାନ ଦେଖିଥାଏ ଅତୀତଟା ଆମେ ଦେଖିପାରିବା ଅତୀତରେ ଆମେ ହଁ ଏଇଆ ସବୁ ହେଇଥିଲା ଆମ ମନେ ରହିଛି ଚକ୍ଷୁଶାଳୀ ଦେଖିଥିଲେ ମଧ୍ୟ ଯଦି ଆମେ ଭୁଲିଯିବା ତାହେଲେ ମଧ୍ୟ ଆଉ ମନେ ରହିବ ନାହିଁ କିନ୍ତୁ ଭବିଷ୍ୟତରୁ ଆମେ ଦେଖିପାରିବା ନାହିଁ କିନ୍ତୁ ଭଗବାନଙ୍କ ଚକ୍ଷୁ ଏଭଳି ସେ ସବୁ ଦେଖିପାରନ୍ତି ଅତୀତ ଦେଖିପାରନ୍ତି ବର୍ତ୍ତମାନ ଦେଖିପାରନ୍ତି ଏବଂ ଭବିଷ୍ୟତ ମଧ୍ୟ ଦେଖିପାରନ୍ତି ଭଗବାନ ଚକ୍ଷୁ ସଚ୍ଚିଦାନନ୍ଦ ବିଗ୍ରହ ଭଗବାନ ଯେ କାଲି ଚକ୍ଷୁରେ ଦେଖନ୍ତି ତାହା ନା ଭଗବାନ ଯେକୌଣସି ଅଙ୍ଗ ଦ୍ୱାରା ଯେକୌଣସି କାର୍ଯ୍ୟ କରିପାରିବେ ଅଙ୍ଗାନ ଦେଶ ସକଳେନ୍ଦ୍ରିୟ ମାନନ୍ତି ଭଗବାନଙ୍କ ଯେଉଁ ରଙ୍ଗ ରହିଛି ସଚ୍ଚିଦାନନ୍ଦ ବିଗ୍ରହ ଯେକୌଣସି ଅଙ୍ଗ ସାହାଯ୍ୟରେ ଯେକୌଣସି କାର୍ଯ୍ୟ ସେ କରିପାରନ୍ତି କିନ୍ତୁ ଆମର ଆମର ସେ ଶକ୍ତି ନାହିଁ ଆମେ କେବଳ ଚକ୍ଷୁ ମାଧ୍ୟମରେ ଦର୍ଶନ କରିବା ତେଣୁ ଏ ଚକ୍ଷୁ ମାଧ୍ୟମରେ ମଧ୍ୟ ଜଣେ ଭବିଷ୍ୟତକୁ ଦେଖିପାରୁଛନ୍ତି ବ୍ୟାସଦେବ ଯେଉଁ ରଚନା କରିଛନ୍ତି ବା ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ମହର୍ଷି ବାଲ୍ମୀକି ଯେଉଁ ରଚନା କରିଥିଲେ କେତେ ଜଣ କହନ୍ତି କଳ୍ପନା ଜିନିଷ ପ୍ରକୃତିରେ କଳ୍ପନା କରି ଲେଖିଥିଲେ ମହର୍ଷି ବାଲ୍ମୀକି କଳ୍ପନା କରି ଲେଖିଥିଲେ କିନ୍ତୁ ତାଙ୍କର କଳ୍ପନାଟା ହେଉଛି ସତ୍ୟ ଅତୀତରେ ଲେଖା ହେଇଥିଲେ ଚେତାଦେବୀ ପୂର୍ବରୁ ଲେଖିଥିଲେ ମହର୍ଷି ବାଲ୍ମୀକି କିନ୍ତୁ ଭଗବାନ ଭଗବାନ ରାମଚନ୍ଦ୍ର ଆଜିଭାବ ପୂର୍ବରୁ ଲେଖା ହେଇଥିଲା ବାଲ୍ମୀକି ରାମାୟଣ କିନ୍ତୁ ଭଗବାନ ଯେଉଁ ଆସିଲେ ସେଇଟା ଗୋଟେ ସ୍କ୍ରିପ୍ଟ ସେଇଟା ହେଲା ଏଇଟା ହେଉଛି ଆମର ଡ୍ରାମାର ସ୍କ୍ରିପ୍ଟ ସେଇ ଅନୁସାରେ ରୋଲ୍ ହେବ ଡ୍ରାମା ହେବ ଭଗବାନ ରାମଚନ୍ଦ୍ର ସେଇଭଳି ଭାବରେ ଲୀଳା କଲେ ଯାହା ବର୍ଣ୍ଣନା କରିଥିଲେ ମହର୍ଷି ବାଲ୍ମୀକି ଭବିଷ୍ୟତ ଦ୍ରଷ୍ଟା ସେ ବ୍ୟାସଦେବ ସେଇଭଳି ଭବିଷ୍ୟତ ଦ୍ରଷ୍ଟା ତାଙ୍କର ଚକ୍ଷୁରେ ସେ ଶକ୍ତି ରହିଛି ଭବିଷ୍ୟତ ଦେଖିପାରିବେ କ'ଣ ହେବ 4,37,000 ବର୍ଷ ପରେ କ'ଣ ହେବ ସେଇଟା ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ଭାଗବତ ରଚନା କରାଗଲା ସେତେବେଳେ ବୁଦ୍ଧଦେବ ଆସିନଥିଲେ କିନ୍ତୁ ବ୍ୟାସଦେବ ଜାଣିଛନ୍ତି ବୁଦ୍ଧଦେବ ଆସିବେ 2,500 ବର୍ଷ ପରେ ଆସି ସେଥିପାଇଁ ଭବିଷ୍ୟତ କାଳରେ ଲେଖାଗଲା କିକଟେଶୁ ଭବିଷ୍ୟତି ବୁଦ୍ଧଦେବ ବୁଦ୍ଧ ନାମ୍ନା ଅଞ୍ଜନା ଶବ୍ଦ କିକଟେଶୁ ଭବିଷ୍ୟତି ଭବିଷ୍ୟତରେ ଆସିବେ ଏଇଟା ମଧ୍ୟ ସେ ଲେଖିଦେଲେ ଏଥିରେ କୌଣସି ତ୍ରୁଟି ନାହିଁ ତାଙ୍କର ଚକ୍ଷୁ ସେମିଳା ରହିଛି ଭବିଷ୍ୟତ ଦେଖିପାରୁଥିଲେ ଆମେ ଶ୍ରୀଶ୍ରୀମଦ ଭକ୍ତିଶ୍ୱର ଦାମୋଦର ସାହି ମହାରେ ସେଇଭଳି ଭାବେ ଦର୍ଶନ କରୁଥିଲେ ଏଇ ଦାରା ରଘୁନନ୍ଦ ଧା ଦର୍ଶନ କରୁଥିଲେ ଓ ଏଠି ରହିଛନ୍ତି ଗିରିଗୋବର୍ଦ୍ଧନ ଅଛନ୍ତି ରହିଛନ୍ତି ଶ୍ୟାମକୁଣ୍ଡ ରାଧାକୃଷ୍ଣ ସବୁ ରହିଛନ୍ତି ସେ ଦର୍ଶନ କରି ତାଙ୍କର ଚକ୍ଷୁ ରହିଛି ଦର୍ଶନ କରିପାରୁଥିଲେ ଭଗବାନ ରାମଚନ୍ଦ୍ର ବନବାସରେ ଅଛନ୍ତି ସେ ଦର୍ଶନ କରିପାରୁଛନ୍ତି ଅଯୋଧ୍ୟା ଫେରିବେ ତାଙ୍କୁ ଆମେ ସେଇଭଳିଆ ବ୍ୟବସ୍ଥା କରିବା ତାଙ୍କର ଆଜି ଦଶରଥଙ୍କର ଆନନ୍ଦ ଉତ୍ସବ ଯାହା ହେଉ ଗତକାଲି ଆମେ ସବୁ ମନେଇଦେଲେ ଆନନ୍ଦ ଉତ୍ସବ ଆମର ହରିପ୍ରସାଦ ପ୍ରଭୁ ବହୁତ ସୁନ୍ଦର ଭାବରେ ସବୁ ଗାନ କଲେ ସବୁ ମନା ମାନେ କରାଗଲା ମନାଗଲା ସେଠି ତେଣୁ ଦଶରଥ ଅଯୋଧ୍ୟାରେ କେତେ ଆନନ୍ଦ ଆନନ୍ଦ ଉତ୍ସବ ରହିଛି ମହାପ୍ରଭୁଙ୍କର ଯେଉଁ ଆବିର୍ଭାବ ହେଉଛନ୍ତି ତା ପର ଦିନ ଆନନ୍ଦ ମିଶ୍ରଙ୍କର ଜଗନ୍ନାଥ ମିଶ୍ରଙ୍କର ଆନନ୍ଦ ଉତ୍ସବ ଆନନ୍ଦ ଉତ୍ସବ ଚାଲିଛି ତେଣୁ ଏଇ ଯେଉଁ ଭାଗବତମ ମଧ୍ୟ ଏଇ ଗୋଟେ ଉତ୍ସବ ଆମେ ଭାଗବତମ ଉତ୍ସବ ସାହାଯ୍ୟରେ ଭଗବାନଙ୍କର ଯେଉଁ ଆବିର୍ଭାବର ଆନନ୍ଦ ଅନୁଭବ କରିବା ଭାଗବତ ମାଧ୍ୟମରେ ନିତ୍ୟ ଉତ୍ସବ ବୋଲି କୁହାଯାଇଛି ଭାଗବତ ନବସ୍କୃତି ବର୍ଣ୍ଣନା କରାଯାଇଛି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଯେଉଁ ଚାହୁଁଛନ୍ତି ଶୁଣିବା ପାଇଁ ଭଗବାନ କୃଷ୍ଣଙ୍କ ବିଷୟରେ ସଂକ୍ଷେପରେ କହିଦେଲେ ନବମ ସ୍କନ୍ଧ 24 ଅଧ୍ୟାୟରେ 3-4 ଶ୍ଳୋକରେ କହିଦେଲେ ଭଗବାନଙ୍କ ବିଷୟରେ ସେ ଯେ କହୁଛନ୍ତି ଭଗବାନଙ୍କର କଥା ମଧ୍ୟ ଗୋଟେ ଉତ୍ସବ ଯଶାନନ ମକର କୁଣ୍ଡଳ ଚାରୁ କନ୍ନମ ବ୍ରାଜତ କପୋଳ ସୁଭଗ ସବିଳାସ ହାସ୍ୟ ନିତ୍ୟୋତ୍ସବ ନ ତତ୍ରୁପୁ ଦୃଶି ପିବନ୍ତି नाज्यो नरास्त मुदिता कुपिता निमेश नित्य उत्सव भगवान रूपोजी उत्सव भगवान किभड़ी रूप दस्यानन मकर कुंडल चारु कर्ण जाकर मुखरे आनन बहुत सुंदर मुख पद्म मुख एवं चारु कर्ण कर्ण दुईट बहुत सुंदर देखापी एवं मकर कुंडल धारण करती भगवान भगवान रामचंद्र विषय में वर्णना कर गोटे श्लोक भगवान रामचंद्र विषय वर्णना कर दिगला गोटे श्लोक सुदर्शन कहते जे कोटि कोटि ग्रंथ में भगवान रामचंद्र लीला वर्णना कर किंतु नवम स्कंध दश मध्य गोटे श्लोक सुखदेव गोस्वामी भगवान लीला को वर्णना कर सब गोटे श्लोक एवं गोटे गोटे श्लोक अच्छा जो श्लोक भगवान रामचंद्र को वर्णना कर कृष्ण को वर्णना कर गौरा महाप्रभु को वर्णना कर एकादश स्कंध द्वितीय अध्याय गोटे श्लोक तीन गोटे श्लोक रही विशेष भाव में गोटे श्लोक समस्त विषय वर्णना कर देयं सदा परिगवर्णम अभीष्ट गोहम तीर्था स्वदम शिव विरिचे कृतम शरण्यम हृद्याचिहन प्रणतपाल भवाब्दिपोतम नंदे महापुरुष ते चरणारविंदम तप्त्वा सुपुत्रज्य सुरक्षित राज्यलक्ष्मी धर्मिष्ठा चतुर्दशा दगादारण्यम माया मृगं दैतेक्षिता मधावत नंदे महापुरुषते चरणारविंदम ईश्वर करे भगवान रामचंद्र विषय वर्णना कर माया माया मृग पक्ष दाई थे भगवान रामचंद्र तप्त्वा सुदुस्तज्य जहाँ को त्याग करना से त्याग करदे भगवान रामचंद्र भगवान कृष्णचंद्र त्याग करदे गौरचंद्र भी त्याग करदे तप्त्वा सुदुस्तज्य जहाँ को त्याग करना कौन राज्य लक्ष्मी कल सकाल राधा आई था आज छाड़ पड़े भगवान कृष्णचंद्र वृंदावन रे बहुत ऐश्वर्य वृंदावन से त्याग रहती ना प्रकृत किंतु जो आसिले अक्रूर आसिले से वृंदावन छाड़ चल आसफेर ना मथुरा वृंदावन गले मथुरा मथुरा गले द्वारका फेरिले ना भागवत वर्णना कर पुराण मान को वर्णना कर भगवान आसान वृंदावन तेणु से भाव में महाप्रभु जो आसिले चबीस वर्ष सन्यास ग्रहण कर परिवार को त्याग करदे पत्नी को त्याग करदे माँ को त्याग करदे समस्त को त्याग करदे कहीं ना माया मृगम जाते अनुधावत भगवान रामचंद्र माया मृग पे जाते ये देखा कौन ना आम समस्ते माया मृग पे धाऊे माया मृग पे धाऊे ये भौतिक तृष्णा असतृष्णा ये गोटे अनर्थ असतृष्णा माया मृग पे आम समस्त जाइए ये भौतिक उपभोग करने विषय उपभोग करने माया मृग पे धाई तेनाम मान को उद्धार करने भगवान ये प्रकार लीला करेंगे भविष्य काल बर्तमान अतीत सबकि वर्णना कर भागवत नित्य उत्सव भी कह भगवान रूप जो देखे से गोटे उत्सव एवं ये भगवान भगवान रूप जे न त्रिपुर भगवान रूप किभली जो मैंने प्रकृति चक्षु प्राप्त होती से देखिए भगवान रूप प्रतिक्षण नव्यवत अचतुश जब प्रतिक्षण नुआ भी जाऊ आम हम गोटे रूप तो आज ये गोटे सीना रही ना ताद्वारा मैंने रूप बढ़ी परिवर्तन हो चक्षु जो मैंने प्राप्त होती से दर्शन करें प्रतिक्षण नवे सब नुआ नुआ लगुत रूप आगे देखें कि रूप कह भगवान कृष्ण वर्णना कर द्वारकार जो सब रही मणिर स्तंभ सब रही निज रूप देखीदे प्रतिबिंब देखीदे तेणु सी आश्चर्य से रूप कह भगवान निजे रूप देखी आश्चर्य हो जाए यही भगवान रूप प्रतिक्षण परिवर्तित हो प्रतिक्षण अभिवर्तित सुधार तेनाली हूँ नित्योत्सव एवं कह उत्सव ना नार्ज नाश नारीमान पे उत्सव नरमान पे उत्सव एवं जिते देखने से केवल तृप्ति प्राप्त होंगे ना तेणु से मुदिता कुपित निमेष ये आनंदित हमें जो चक्षुरे जो पता पड़ जाने कुपित हो जाते क्रोध प्रकाश करते कहीं चक्षुर रही पता रही चक्षुर जो रही निमेष से कहीं रही से कुपित हो जाते ये भगवान रूप रही तेनाली भगवान रूप सब दर्शन करेंगे जो मैंने उन्नत स्तर अच्छा से दर्शन कर ब्रह्मसंहिता वर्णना कर प्रेमांगणचरित भक्ति विलोचन संत सदैव हृदय विलोकयती जमश्याम सुंदर चिंतन मून स्वरूप गोविंद मिलाने आम श्रीमद गौरव गोस्वामी महाराज कहती ये चक्षुर जो अंजन रही से चक्षुर अंजन टा कौट मिल बोर्डा सर मिल कि अन्य कौन सी मार्केट मिलना प्रेमांजन रूप रही अंजन टा कौट मिल ना ये गौतम तंत्र वर्णना कर कृपा महाराज पैसा उद्धार कर ज्ञानांजन शलाकया चक्षुरुन्मीलितं येन तस्मै श्री गुरवे नमः गुरुदेव का शरण गले गुरुदेव से अंजन भी प्रदान करते जो द्वारा आम देखिपर भगवान को रूप दर्शन करें भक्ति सिद्धांत सरस्वती कहते आमर चक्षु ना देखापी भगवान रूप को किंतु भगवान आमको देखते ये बुझाक पड़े आम देखिपारे भगवान रूप भगवान आम रूप को देखते आमको देखते तेनाली जो भगवान सब अच्छा कि भगवान को कहीं देखिपार ना सबका अनुसत भाव लोक देखिपार ना भगवान सब अच्छा भगवत सप्तम भगवान कहते अर्जुन मनुष्याण सहस्रेशु कश्चित जतति सिद्धे जतता सिद्धा कश्चित मान व्यक्त सबका अनुसार लोक से देखती खाली स्थावर जंगम देखती ये हूँ स्थावर गचलता पहाड़ पर्वत इत्यादि देखती जो तीस कोड़े लक्ष प्रकार स्थावर आउ सब चौष्टि लक्ष प्रकार हूँ जंगम जंगम जीव रही तेनाली देखते किंतु भगवान तो सब अच्छा से देखिपारती ना कि जो मैंने ये सब प्रभुपाद महाराज कहता भगवान को जाना बहुत सहज भगवत गीता सप्तम अध्याय भगवान कहते कथा जे भगवान को आम कमी देखिपर प्राक्टिकल एग्जांपल दे भगवान सप्तम अध्याय वर्णना करसम अंश कमते आम जो तृषा होश लगुच पा पीते से समय जो जलर जो रस से आम चिंता करवा ये हूँ भगवान ये रही रस नक्सु कमते रस भगवान रही आम भगवान को सब दर्शन करस नक्सु कमते प्रभास्मी शशि सूर्य रात्रि आम चंद्र देखुचे सका सूर्य को देखुचे आलोक आम कह से भगवान रही प्रभास मुझे प्रभाव रही जस प्रभाव प्रभत जगदंड कोटी कि चंद्र सूर्य जो प्रभाव आलोक आसती कौट आस प्रभाव से भगवान अंगकांत आलोक आसु से आलोक देखिए आम कह भगवान अच्छा ये प्रभाव हूँ भगवान शक्ति जस प्रभाव प्रभत प्रभासमी सूर्य प्रणवा सर्वेदेश समस्त वेदरे भगवान प्रणवाकार रही ओम उच्चारण कर सब किसी ज्ञान रही से भगवान से अच्छा मुझे प्रणव वेदरे मुझे वेद्यम पवित्र ओंकार वेदरे मुझे ओंकार ये हूँ प्रणव प्रणव कहे तीनो अक्षर रोच अ अकारात् कृष्णम् उच्यते। भगवद्गीता भगवान कहले अक्षराणाम अकारोऽस्मि, अक्षराणाम मान करते होती अकार, तेणु अ कहले ये कृष्ण बोध होती। ऊकार राधा उच्यते, ऊकार कहले राधा रानी को बोध होती। एवं म अर्थात जीव, जीव उच्यते। तेरे ओम्रे सब किसी ज्ञान रही प्रणाम सर्वेद समस्त वेद से ओंकार ओम शब्द शुणते आम से जाना कि भगवान अच्छा वेद अर्थात करते ओम नम भगवती वासुदेवा इतने मध्य भगवान रही बांग्मय रूप से भगवान रही भागवत हूँ भगवान मूर्ति बांग्मय मूर्ति भगवान जो देखुचे मूर्ति रही भाव में भागवत भगवान मूर्ति बांग्मय मूर्ति जो मैंने भागवत दर्शन करेंगे भागवत मंदिर भगवान दर्शन करेंगे। तरे महाप्रभु जाते दक्षिणाथ को, दक्षिणाथ जाते श्रीरंगम मंदिर जो रही श्रीरंगम कल कौते महाराज भगवान रामचंद्र कूल देवता श्रीरंगम से आम जाठी सब लाइन से डायरेक्ट जाए लाइन रही कि महाप्रभु संगे कौन होता है जैसे ब्राह्मण भगवदगीता पाठ करते अष्टादश अध्याय पाठ करते भगवदगीता कि अन्य ब्राह्मण मान जो अच्छा छट्टा करते छट्टा कि जानी शोक गुरुवार पढ़ू शोक गुरुवार पढ़ू ठीक भाव जानी मैंने सब छट्टा करते कि महाप्रभु जो देखिले पचारे कहे आप भगवदगीता पढ़ुंट कौन पर पढ़ुं कौन पर मैंने छट्टा प्रयास कर ना मु जानी प्रकृति संस्कृत शब्द कि भाव में मोर एत जानूना कितु मत गुरुदेव कहते तुम सबुदिन गीतार ये अष्टादश अध्याय कि गोटे अध्याय पाठ कर सबुदिन ये अष्टादश अध्याय पाठ करूँ कितु जेहेतु मुझे ठीक भाव जानूनी से ठीक भाव उच्चारण करना दोस त्रुटि रही ना जदि ठीक भाव पढ़ी पार ना तुम चक्षु लोतक निर्गत होती तुम शरीर में रोमांच जात हो देखुच्छी ये कमी होना जो भगवदगीता पाठ करुच्ची गोटे चित्र मो आखि आस कौन से चित्र ना भगवान जो तथा श्वेत हेतुक्त महति चंदन स्थित ये जो श्वेत अश्व रही शुक्लवर्णर अश्व रे रथरे योचित रथरे भगवान रही सारथी हिसाब से अर्जुन रही रथी रही दृश्यटी मत आखिर आसती मो चक्षु आसती तेणु मोर चक्षु निर्गत हो महाप्रभु आलिंगन कले कहीं तुम्हें प्रकृत में भगवदगीतार प्रकृति पाठ तुम्हें जो मैंने प्रकृति में पाठ करेंगे ठीक भाव पाठ करेंगे से भगवान दर्शन करेंगे प्रति पेज दर्शन करेंगे भागवत दर्शन करेंगे भगवान रही भगवान मूर्ति जो भगवान ये भौतिक जगत त्याग कर चली जाऊँच बुद्ध देखुं से भागवत रूपक सगर में भगवान प्रवेश कर भागवत किए हूँ द्वादश स्कंद ये भगवान बारटी अंग से तुलना कर तेनाली भगवान सब रही कि आम देखापी आम चक्षु दरकार एवं भगवान चक्षु केवे न ऋष्यदे केवल नष्ट हेबन चक्षु भगवान भगवान सब अतीत थे बर्तमान अच्छा भविष्य में रे तम भूत नीलयम देव भूत नीलयम से नील घर आमर भूत जिते जीव अच्छा भूत जगत मत भूत भी कह पंच महाभूत आम मत भूत जीवभूत बोली कह जीवभूत महाभाव जयदम धार्यत जगत जीवभूत एवं ये पंच महाभूत सब समस्त सब भूत ये हूँ भगवान निलय ये हूँ भगवान स्थान रहा स्थान भूत निलय भगवान सब अच्छा तेणु सबुठ भगवान दर्शन कर से चक्षु जो मैंने जो मैंने उन्नत भक्त से भगवान को सब दर्शन करते स्थावर जंगम देखने से न देखे तार मूर्ति सर्वत्र निज इष्टदेव सब भगवान दर्शन करते प्रहलाद महाराज को उदाहरण दी प्रहलाद महाराज खम्बे भगवान दर्शन करुले कि हिरण्यक सब देखिपे कि मुष्टि द्वारा स्तंभ को विदारण कले भगवान आविर्वाद है तम भूत नीला देव सुपर्ण उपधावत से सुपर्ण से सखा हिसाब रही आमर के खाली सखा न विभिन्न स्तर रही बंधु मित्र श्रुत ये जो श्रुत आमर केमी मंगल हम से भगवान रही आम पाखे ज्ञान दौरान किंतु तांकर ज्ञान जब आम न नवा ग्रहण न करवा तब आम ये भाव में भौतिक जगत में दुख कष्ट भोग कर भगवान रही सब रही जिते आम शरीर परिवर्तन करते भगवान आम हृदय रही रही से ज्ञान दौरान कि मोर शरण आस उपधावत उपधाव मोर पूजा कर मनना भव मद भक्त मद जाति ना नमस्कुर यही चारोटी जिनस कर निश्चिंत भाव भगवान पाक आम जाते कौन सन्देह ना से श्लोक दुई थर कह भगवदगीत नवम अध्याय 34 श्लोक कहले पुणी 18 अध्याय 65 श्लोक एक थोड़ा श्लोक कहले भगवान आम सखा हिसाब रही हृदय रही आम से ज्ञान दौरान मता स्मृति ज्ञान मत भगवान ज्ञान दौरान तेणु ये ज्ञान प्राप्त हेल्ले जमे भगवान को सब दर्शन करें सब दर्शन करेंगे निज हृदय मत दर्शन करें अर्थात विग्रह मत दर्शन करें सब दर्शन करें किंतु जो मैंने ये भगवत ज्ञान प्राप्त ही ना से भगवान रूप को देखिपारे ना उपनिषद भगवान ये निर्विशेष प्रती विषय वर्णना कर तेणु जो मैंने भक्त संग करेंगे से ब्रह्मर ऊर्ध स्तर को जा परमात्मा परमात्मार ऊर्ध स्तर गले भगवत अनुभूति से लाभ करें सब जन भगवत अनुभूति लाभ करें भगवान सब अच्छा ये उपनिषद मंत्र वर्णना कर भाव में मनु महाराज से सब उपनिषद पाठ कलापर से समय असुर मैंने सब देखी राक्षस मैंने देखी खायापी आस तेणु भगवान आस मनवंतर अवतार सब मन समय जन अवतार आसती यज्ञ रूप से आविर्वाद हे रक्षा करेंगे ये सब ये अष्टम स्कंद प्रथम अध्याय मनवंतर विषय वर्णना कर जय श्री भागवत की जय श्री गोपाल महाराज की जय श्री गुरुदेव की आनंद कोटि वैष्णव की जय गोविंद आनंद की।